ओङ्ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। आजि आमे संसार वृक्ष विषयरे आलोचना करिबा। एई जो संसारे आमे अच्छे ए भौतिक जगत गोटे वृक्ष सहित तुलना करायछि। श्रीमद्भगवद्गीता पञ्चदश अध्याय श्लोक एकरे भगवान कहुछन्ति जे ऊर्ध्वमूल मदशाख अश्वत्थं प्राहुरव्यं छन्दासी जस्य पर्णानि जस्तं वेद स वेदवित्। जो मैंने ये भौतिक जगत को गोटे ओलटा वृक्ष बोली जानती ऊर्ध्व मूल जो वृक्षर मूल ऊर्धक अच्छी एवं शाखा इत्यादि अध बा तलकु अच्छी एवं ऊर्ध्व मूल मधशाख अश्वत्थं प्राहुरव्यं एवं छन्दासी जस्य पर्णानि जार पत्र सबू छंद बा यही शास्त्र बोली वर्णना कर एवं जस्तं वेद सवेदवित। जो मैंने एक जानती ये जो भौतिक जगत गोटे वृक्ष बा ओलटा वृक्ष बोली कहवा सी हूँ वेदवित अर्थात से ही प्रकृत ज्ञानी व्यक्ति अर्थात से जानती ये भौतिक जगत को सी प्रकृत जापारती। साधारण लोक मैंने जिनसा ये जो भौतिक जगत ये भौतिक जगत जे प्रकृत जगत ये सब से जापारती ना से जापारती ना जो भौतिक जगत हूँ माइक जगत माइक जमी आम देखा गोटे आम जल गोटे नदी बंध बा गोटे पुष्करणी बंध ये जो विभिन्न वृक्ष सब रही तार जो आम जल तार प्रतिफलन देखा तेल केमी से वृक्ष देखा ना तार मूल सब ऊर्धक रही जो शाखा पत्र फूल फल ये सब तलकू रही भाव में देखा ओलटा भाई देखा अर्थात ये प्रकृत वृक्ष नुह ये हूँ प्रतिबिंब तेनाली भाव में भौतिक जगत प्रकृत ये जगत नुह ये मानने ये जगत जो रही प्रकृत स्थिति ना तेणु आपको माईक जगत बोली कह माया तीन प्रकार जो मायार गुण रही सत्व रज तम ये त्रिगुण भितर ये भौतिक जगत सब कार्य करेणु ये जहाँ सब आम सब देखुचे ये प्रकृत वस्तु नुह प्रकृत वस्तु हूँ आर ऊर्धर ये भौतिक जगत ऊर्धर जो आध्यात्मिक जगत रही से जगत ही प्रकृत वस्तु रही तेणु ये जगत जो रही ये हूँ तार ओलटा प्रतिफलन बा विकृत प्रतिफलन तेणु ये भौतिक जगत को जो भाई जो मैंने ये भाव में जानती से प्रकृत तत्वज्ञ प्रकृत वेदविद कह प्रकृत ज्ञान प्राप्त होती तेणु ये जो संसार वृक्ष भगवद्गीतार पंचदश अध्याय भगवान वर्णना कले ऊर्धमूल मदशाख मत्स्यं प्राहुरव्यम छन्दांसी जस्य पर्णानि जस्तं वेद स वेदवित् अधस्वर्धं प्रसृदात स शाखा गुण प्रबुधा विषय प्रवाला अधस्य मूला ननुसंततानि कर्मानुबंधिनी मनुष्यलोके कर्मानुबंधिनी। जमती वृक्ष आम देखा विशेष भाव में गोटे बटवृक्ष से विराट विस्तार तार रही थी तार जो विभिन्न जो ओहल सब रही थी से ओहल गोटे मूल भि जो चेर भली कार्य करेणु तार प्रकृत मूल कौटा प्रकृत ये जो ओहल ये सब आम भी जापर ना तेनाली भाव में आम भौतिक जगत में केवे जे कर्मबंधन पड़ी कि विभिन्न प्रकार कर्मबंधन भोग करचे कर्मफल भोग करचे से आम जापर ना से कह अधस्वर्धं प्रसृदा दश शाखा गुण प्रबुधा विषय प्रबाला अधस्य मूला ननुसंतानी कर्मानुबंधि मनुष्य लोके ये कर्म बंध हो कर्मबंधन होकरी ये मनुष्य लोक आम ये भाव में घूरी बुलुचे संसार वृक्ष भि आम ये भौतिक जगत से भाव में कार्य करुचे तेणु न रूपमस्य तथोपलभ्यते ना तो न चादि न संप्रतिष्ठा अश्वत्थमेनं सविरूढ़ मूल असंग शस्त्रेण दृढ़ेन चित्वा। ତେଣୁ ଏହାର କେବେ ଆରମ୍ଭ ହେଲା, ଏ ଭୌତିକ ଜଗତ କେବେଠୁ ଆରମ୍ଭ ହେଇଛି ତାର କିଛି ମୂଳ ନାହିଁ, ଆଦି ନାହିଁ, ଅନାଦି। ଏ ସବୁବେଳେ ପାଇଁ ସେଥିରେ ତାକୁ କୁହାଯାଏ ଅନାଦି। ସବୁବେଳେ ପାଇଁ ଏ ଭୌତିକ ଜଗତ ରହିଛି, ସୃଷ୍ଟି ହେଉଛି, କିଛି କାଳ ସ୍ଥିତି ରହୁଛି, ବୃଦ୍ଧିପ୍ରାପ୍ତ ହେଉଛି, ତାପରେ କ୍ଷୟ ହେଉଛି ଏବଂ ଅନ୍ତିମରେ ନଷ୍ଟ ହେଇଯାଉଛି। ଛଅଟା ବିକାର ରହିଛି, ଯେତେ ଭୌତିକ ବସ୍ତୁ ଆମେ ଦେଖିବା ତାହେଲେ ସବୁ ଏଇ ଛଅଟି ବିକାର ରହିଛି। ଆମେ ଆମର ଜୀବନରେ ଲକ୍ଷ୍ୟ କରିବା, ଆମେ ଜନ୍ମପ୍ରାପ୍ତ ହେଉଛେ, ତାପରେ ବୃଦ୍ଧି ଲାଭ କରୁଛେ, କିଛି କାଳ ସ୍ଥାୟୀ ରହୁଛେ, ପୁଣି ବଂଶ ବିସ୍ତାର ହେଉଛି, ପୁଣି କ୍ଷୟ ହେଉଛେ ଏବଂ ଅନ୍ତିମରେ ଆମର ମୃତ୍ୟୁ, ଆମେ ମୃତ୍ୟୁବରଣ କରିବାକୁ ପଡ଼ୁଛେ। ତେଣୁ ଏଇ ହେଉଛି ଛଅଟି ବିକାର, ଛଅଟି ବିକାର। ତେଣୁ ଇଏ ହେଉଛି ସଂସାର ବୃକ୍ଷ। ତେଣୁ କର୍ମାନୁବନ୍ଧିନୀ ମନୁଷ୍ୟ ଲୋକେ, ଏଇ କର୍ମ ଅନୁବନ୍ଧ କରୁ, କର୍ମ ଅନୁସାରେ ଆମେ ଏଇ ମନୁଷ୍ୟ ଲୋକରେ କର୍ମ ବିଭିନ୍ନ କର୍ମ ଫଳ ପ୍ରାପ୍ତ ହେଉଛେ। ତେଣୁ ଏଇ ଯେଉଁ ସଂସାର ବୃକ୍ଷ ରହିଛି, ଏଇ ସଂସାର ବୃକ୍ଷର ଫଳ କ'ଣ? ଯେମିତି ଆମେ ଦେଖୁଛେ ସବୁ ବୃକ୍ଷର ଫଳ ରହିଛି, ସେଇଭଳି ଭାବେ ସଂସାର ବୃକ୍ଷରେ ମଧ୍ୟ ଫଳ ରହିଛି। ତା'ର ଷୋଡ଼ଶ ଅଧ୍ୟାୟରେ, ଭଗବତ ଗୀତାର ଷୋଡ଼ଶ ଅଧ୍ୟାୟରେ ଭଗବାନ ସେ କଥା ଆଲୋଚନା କରୁଛନ୍ତି। ଏଇ ଯେଉଁ ସଂସାର ବୃକ୍ଷରେ ଦୁଇ ପ୍ରକାର ଫଳ ରହିଛି, ଗୋଟା ହେଉଛି ବନ୍ଧକ ଫଳ ବା ବନ୍ଧନ କରାହେଉଛି, ସେ ଫଳଟା ଆମେ ଯେତେବେଳେ ପ୍ରାପ୍ତ ହେଉଛେ ବା ଫଳ ଯେତେବେଳେ ଖାଉଛେ, ଏ ଆମକୁ ସେ ବନ୍ଧନ କରୁଛି, ଏ ଭୌତିକ ଜଗତରେ ଆମକୁ ବନ୍ଧନ କରୁଛି। ଏବଂ ଆଉ ଗୋଟେ ପ୍ରକାର ହେଉଛି ମୋଚକ ଫଳ ବା ଆମକୁ ମୁକ୍ତି ଦେଉଛି ସେ ଫଳ। ଏଇ ଦୁଇ ପ୍ରକାର ଫଳ ରହିଛି ସେ ବୃକ୍ଷର। ତେଣୁ ଏଇ ମୁକ୍ତି ଫଳ ପ୍ରଥମେ କୁହାଯାଉଛି ଯେ ଭଗବତ ଗୀତାର ଷୋଡ଼ଶ ଅଧ୍ୟାୟର ପ୍ରଥମ ତିନୋଟି ଶ୍ଳୋକରେ ଭଗବାନ ଏଇ ମୁକ୍ତିର ଫଳ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଦୈବୀ ଗୁଣ ବୋଲି କୁହାଯାଉଛି। ଏଇ ଯେଉଁମାନଙ୍କର, ଏଇ ଯେଉଁ ଆମେ ଆଲୋଚନା କଲେ, ଏଇ ଯେଉଁ ଭୌତିକ ଜଗତ ଯେଉଁ ରହିଛି ସତ୍ତ୍ୱ ରଜ ତମ ତିନିଟି ଗୁଣରେ ରହିଛି, ଯେଉଁମାନେ ସତ୍ତ୍ୱ ଗୁଣର ପ୍ରାଧାନ୍ୟ ରହିଛି ସେମାନେ ଏଇ ମୋଚକ ଫଳ ପ୍ରତି ଆକୃଷ୍ଟ ହୁଅନ୍ତି। ଏ ଫଳ ସବୁ କ'ଣ ନା, ସେସବୁ ଆମର ସବୁ ଦୈବୀ ଗୁଣ ସବୁ ରହିଛି। ସେସବୁ ଦୈବୀ ଗୁଣ ବିଷୟରେ ଭଗବାନ କହୁଛନ୍ତି ଯେ ଅଭୟଂ ସତ୍ତ୍ୱ ସଂଶୁଦ୍ଧିର୍ ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନଂ ଦମଶ୍ଚ ଯଜ୍ଞଶ୍ଚ ସ୍ୱଧାୟ ସ୍ତପ ଆର୍ଯ୍ୟବଂ ଅହିଂସା ସତ୍ୟମ କ୍ରୋଧ ତ୍ୟାଗ ଶାନ୍ତିରପି ସୁନମ ଦୟା ଭୂତେଷୁ ଅଲୁଲୁପ୍ତମ ଆର୍ଯ୍ୟବଂ ହିରଚାପଣମ ତେଜ କ୍ଷେମା ଧୃତି ଶୌଚ ମଦ୍ରୋହ ନାତିମାନିତା ଭବନ୍ତି ସମ୍ପଦମ ଦୈବୀ ଅଭିଜାତସ୍ୟ ଭାରତ। ଏ ହେଉଛି ଛବିଶଟି ଗୁଣ ରହିଛି, ଇଏ ହେଉଛି ଦୈବୀ ସମ୍ପଦ। ଯେଉଁ ଆମେ କହୁଛେ ଦେବତାମାନେ ଅଛନ୍ତି, ଦେବତାମାନେ ଏଇ ସତ୍ୱଗୁଣରେ ଥିବାରୁ ତାଙ୍କର ଏଇସବୁ ଗୁଣ ସବୁ ରହୁଛି, ଛବିଶଟି ଗୁଣ ରହୁଛି। ଏ ଯେଉଁ ଦୈବୀ ଗୁଣ, ଅର୍ଥାତ୍ ଆମେ କହିବା ଏସବୁ ଭଲ ଗୁଣ। କିନ୍ତୁ ଯେଉଁମାନେ ଭୌତିକ ଜଗତର ଏ ଯେଉଁ ରଜଗୁଣ ଏବଂ ତମଗୁଣ, ଏଇ ଦୁଇଟି ଗୁଣ ବା ନିମ୍ନ ଗୁଣ ଦ୍ୱାରା ଆକୃଷ୍ଟ ହୋଇ ରହିଛନ୍ତି ବା ଏଇ ନିମ୍ନ ଗୁଣର ପ୍ରାଧାନ୍ୟ ରହିଛି ଯେଉଁମାନଙ୍କର ରଜଗୁଣ ଏବଂ ତମଗୁଣର, ସେମାନଙ୍କର ଯେଉଁ ଗୁଣ ଆମେ ସବୁ ଦେଖିବା ସେ ହେଉଛି ଅସୁର ସମ୍ପଦ ବା ଅସୁର ଗୁଣ, ଆସୁରିକ ଗୁଣ। ତେଣୁ ଏହିସବୁ ଅସୁର ଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତାର ଷୋଡ଼ଶ ଅଧ୍ୟାୟରେ, ଦୈବୀ ଅସୁର ସମ୍ପଦ ବିଭାଗ ଯୋଗ। ମାତ୍ର ତିନୋଟି ଶ୍ଳୋକରେ ଭଗବାନ ଦୈବୀ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, କାହିଁକି ନା ଆଗରୁ ସେସବୁ ବର୍ଣ୍ଣନା କରିଛନ୍ତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ 55-72 ଏହି 8ଟି ଶ୍ଳୋକରେ ବର୍ଣ୍ଣନା କରାଯାଇଛି ଦୈବୀ ଗୁଣ। ପୁଣି ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତ୍ରୟୋଦଶ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଚତୁର୍ଦ୍ଦଶ ଅଧ୍ୟାୟରେ ମଧ୍ୟ ଏହି ଦୈବୀ ଗୁଣ ସବୁ ବର୍ଣ୍ଣନା କରାଯାଇଛି, 35ଟି ଶ୍ଳୋକ ବର୍ଣ୍ଣନାରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଷୋଡ଼ଶ ଅଧ୍ୟାୟରେ ଆଉ ବିସ୍ତାର ଭାବରେ ବର୍ଣ୍ଣନା ନକରି ମାତ୍ର ତିନୋଟି ଶ୍ଳୋକରେ ଭଗବାନ ସେହି ଦୈବୀ ସମ୍ପଦ ବିଷୟରେ ବର୍ଣ୍ଣନା କରିସାରିଲା ପରେ ତାପରେ ଅସୁର ସମ୍ପଦ ବିଭାଗ ବିଷୟରେ କହୁଛନ୍ତି। ଏଇ ଆମେ ଦେଖିବା ଭୌତିକ ଜଗତରେ ସମସ୍ତଙ୍କର ଏଇସବୁ ଅସୁର ସ୍ୱଭାବ ସମ୍ପନ୍ନ ଗୁଣ ଅଧିକା ରହିଛି। ଏସବୁ କି କ'ଣ କ'ଣ ନା, ଏସବୁ ବିସ୍ତାର ଭାବେ ରହିଛି, ନିଦମ୍ଭୋ ଦର୍ପୋ ଅଭିମାନଶ୍ଚ କ୍ରୋଧ ପାରୁଷ୍ୟମେବ ଚ ଅଜ୍ଞାନଂ ଚାବିଜାତଶ୍ଚ ପାର୍ଥ ସମ୍ପଦ ମାସୁରୀମ। ଇଏ ହେଉଛି ଅସୁର ସମ୍ପଦ ବିଭାଗ ଯୋଗ। ତେଣୁ ଇଏ ହେଉଛି ବନ୍ଧକ ଫଳ, ବନ୍ଧ ଏଇ ଫଳକୁ ଆମେ ଯେତେବେଳେ ପ୍ରାପ୍ତ ହେବା, ଏଇ ସଂସାର ବୃକ୍ଷ ଫଳକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମକୁ ଏ ଭୌତିକ ଜଗତରେ ଆମକୁ ବନ୍ଧନ କରିବ। ଦମ୍ଭ ଦର୍ପ ଅଭିମାନ କ୍ରୋଧ ପାରୁଷ୍ୟ ଅଜ୍ଞାନ ଏଇସବୁ ଜିନିଷ ହେଉଛି ଏଇ ମାନେ ଅସୁର ସମ୍ପଦ ଯୋଗ ସବୁ, ଅସୁର ସମ୍ପଦ ଗୁଣ ସବୁ, ଅସୁର ଗୁଣ, ଆସୁରିକ ଗୁଣ। ଏବଂ ଆସୁରିକ ଗୁଣ ସମ୍ପନ୍ନ ଯେଉଁମାନଙ୍କ ଅଛନ୍ତି ସେମାନେ ଭଗବାନଙ୍କୁ ବିଶ୍ୱାସ କରୁନାହାନ୍ତି ବା ଗ୍ରହଣ କରୁନାହାନ୍ତି। ସେମାନେ କହୁଛନ୍ତି ଭଗବାନ କ'ଣ, ମୁଁ ତ ଭଗବାନ, ଈଶ୍ୱର ହମ୍ ଅହମ୍ ଭୋଗୀ ସିଦ୍ଧ ହମ୍ ବଳବାନ ସୁଖୀ ଆଢ୍ୟ ଅଭିଜନବାନ ଅସ୍ମି କୌନ୍ୟସ୍ତି ସଦୃଶ ମାୟା। ମୁଁ ହେଉଛି ଈଶ୍ୱର, ମୁଁ ହେଉଛି ବଳବାନ, ମୁଁ ହେଉଛି ଭୋଗୀ, ମୋ ଭଳି ଆଉ କିଏ ଅଛି ଏ ଭୌତିକ ଜଗତରେ? ତେଣୁ ସେମାନେ କହୁଛନ୍ତି ଅସତ୍ୟଂ ଅପ୍ରତ୍ୟଷ୍ଟଂ ତେ ଜଗଦ ଆହୁର ଅନିଶ୍ୱରମ ଅପରସ୍ପର ସମ୍ଭୂତମ କି ମନ୍ୟତ କାମ ଅହିତୁକମ। ଏ ଭୌତିକ ଜଗତରେ କିଛି ସତ୍ୟତା ନାହିଁ, ଇଏ ହେଉଛି ଏଥିରେ କୌଣସି ଈଶ୍ୱର ବା ଏଥିରେ କୌଣସି ନିୟନ୍ତ୍ରଣକାରୀ ନାହାନ୍ତି। ତେଣୁ ଇଏ ସବୁ ଏଇଭଳି ଭାବରେ ମନକୁ ମନ ହେଇଯାଇଛି, ଏଇଭଳି ଭାବରେ ସେମାନେ ସବୁ ବର୍ଣ୍ଣନା କରନ୍ତି। ତେଣୁ ଇଏ ହେଉଛି ଅସୁର ସମ୍ପଦ ବିଭାଗ ଯୋଗ। ଏଇ ଅସୁର, ଏଇ ଯେଉଁ ସଂସାର ବୃକ୍ଷର ଏଇ ଯେଉଁ ଅସୁର ସମ୍ପଦ ସବୁ ରହିଛି, ଇଏ ଫଳକୁ ଯେଉଁମାନେ ଆକୃଷ୍ଟ ହୁଅନ୍ତି, ରଜଗୁଣ ତମ ଗୁଣ ଦ୍ୱାରା ଆକ୍ରାନ୍ତ ହେଇକରି ଏଇସବୁ ଯେଉଁମାନେ ଆକୃଷ୍ଟ ହୁଅନ୍ତି, ସେମାନଙ୍କର ଏଇ ଭୌତିକ ଜଗତରେ ପ୍ରାଧାନ୍ୟ ରହିଛି। ସମସ୍ତେ ଅଧିକାଂଶ ରଜଗୁଣ ତମଗୁଣ ଭିତରେ ରହୁଛନ୍ତି। ତେଣୁ ଏହି ରଜ ତୃଣ ତମଗୁଣର ମୁଖ୍ୟ ତିନୋଟି ରହିଛି ଗୁଣ, ମୁଖ୍ୟ ତିନୋଟି ଯେଉଁ ରହିଛି, ଆମେ ଅନ୍ତତଃ ପକ୍ଷେ ଆମେ ଯଦି ଏଇ ତିନୋଟିରୁ ଆମେ ଯଦି ମୁକ୍ତ ହେବା, ତାହେଲେ ଆମେ ଏଇ ଭୌତିକ ଜଗତରୁ ମୁକ୍ତ ହେବା ପାଇଁ ଆମେ ଉପଯୁକ୍ତ ହେଇପାରିବା। ସେ ତିନୋଟି କ'ଣ? ଭଗବାନ କହୁଛନ୍ତି, ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନମାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରଂ ତ୍ୟଜେତ। କାମ କ୍ରୋଧ ଲୋଭ ଏଇ ତିନୋଟି ହେଉଛି ନରକକୁ ଯିବାର ଦ୍ୱାର। ସ୍ୱର୍ଗରୁ ଯିବା ପାଇଁ ଦ୍ୱାର ରହିଛି, ନରକକୁ ଯିବା ପାଇଁ ଦ୍ୱାର ରହିଛି, ଏବଂ ବହୁତ ଭଗବତ ଧାମ ଯେଉଁ ଆଧ୍ୟାତ୍ମିକ ଜଗତ ରହିଛି, ତା ପାଇଁ ଯିବା ପାଇଁ ମଧ୍ୟ ଦ୍ୱାର ରହିଛି। ତେଣୁ ଆମ ମାନବ ଜୀବନରେ ଆମକୁ ସେ ସ୍ୱାଧୀନତା ଦିଆଯାଇଛି। ଆମେ ଚାହିଁଲେ ନରକକୁ ଯିବା, ଆମେ ଚାହିଁଲେ ସ୍ୱର୍ଗକୁ ଯିବା, ଆମେ ଚାହିଁଲେ ଭଗବତ ଧାମକୁ ମଧ୍ୟ ଯାଇପାରିବା। ତେଣୁ ଏଇ ଯେଉଁ ସେଇ ଯେଉଁ ଯେଉଁ ନରକ ଦ୍ୱାର ଅଛି ତିନୋଟି ମୁଁ କହିଲି, କାମ କ୍ରୋଧ ଲୋଭ ଏଇ ତିନୋଟି ଜିନିଷ, ଏଇ ତିନୋଟି ଜିନିଷରୁ ଆମେ କେମିତି ମୁକ୍ତ ହେଇପାରିବା ନା, ଆମେ ଯଦି ଭଗବାନଙ୍କ ଶରଣରେ ଯିବା ତାହେଲେ ହିଁ ଆମେ ଏଇ କାମ କ୍ରୋଧ ଲୋଭରୁ ମୁକ୍ତ ହେଇପାରିବା। ତେଣୁ ଏଇ ଭଗବାନଙ୍କ ଜୀବ ଶରଣରେ ଯିବା ପାଇଁ ଆମର ଯେଉଁ ପନ୍ଥା ବିଶେଷ ଭାବରେ କଳିକାଳରେ, ତାହା ହେଉଛି ଏଇ ଭଗବାନଙ୍କର ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଇଏ ହେଉଛି ଭଗବାନଙ୍କର ମହାମନ୍ତ୍ର ହରେ କୃଷ୍ଣ।
କିନ୍ତୁ ଟିକେ ବଢ଼ିଗଲା, ଏଗାର ମିନିଟ ଟିକେ
ଆପଣ ଯେଉଁ ଏମିତି କରିବା କଥା କହୁନାହାନ୍ତି,
ନାଇଁ ମୁଁ ସେଇଥିପାଇଁ ଏମିତି କରିବି।
ଆଚ୍ଛା।